ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଲୋକସଭାରେ ଆସନ୍ତାକାଲି ଉପସ୍ଥାପିତ ହେବ 2026-27 କେନ୍ଦ୍ର ବଜେଟ୍। ଆଜି ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଦ୍ୱିତୀୟ ଭାରତ ଆରବ ଲିଗ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସନ୍ଥ ଗୁରୁ ରବିଦାସଙ୍କ ଜନ୍ମବାର୍ଷିକୀ ଅବସରରେ ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଗତ ଦଶନ୍ଧିରେ ଦେଶରେ କୃଷକଙ୍କୁ ବଣ୍ଟନ କରାଯାଇଛି 25 କୋଟିରୁ ଉର୍ଦ୍ଧ୍ୱ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ତିରୁଅନନ୍ତପୁରମ୍ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ T20 କ୍ରିକେଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ। ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ବଜେଟ୍ର କପି ରାଜ୍ୟସଭାରେ ଉପସ୍ଥାପିତ ହେବ। 2019 ଶ୍ରୀମତୀ ସୀତାରମଣ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ନବମ ବଜେଟ୍ ଉପସ୍ଥାପନ ହେବ। ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହା ହେଉଛି ତୃତୀୟ ବଜେଟ୍। ସଂସଦରେ ବଜେଟ୍ ଭାଷଣ ସମାପ୍ତ ହେବା ପରେ ବଜେଟ୍ ଦସ୍ତାବିଜ୍ଗୁଡ଼ିକ ମୋବାଇଲ୍ ଆପ୍ ଏବଂ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ବଜେଟ୍ ଉପସ୍ଥାପନ ପରେ ଦେଶର ବିଭିନ୍ନ ଅଞ୍ଚଳର ପ୍ରାୟ 30 ଜଣ କଲେଜ ଛାତ୍ରଙ୍କ ସହ ଶ୍ରୀମତୀ ସୀତାରମଣ ବାର୍ତ୍ତାଳାପ କରିବେ। କଲେଜ ଛାତ୍ରମାନେ ଲୋକସଭା ଗ୍ୟାଲେରୀରୁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନର ସିଧାସଳଖ ଦେଖିପାରିବେ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଆରବ ଲିଗ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ୍ ବୁସେଇଦି ଆଜି ନୂଆଦିଲ୍ଲୀଠାରେ ପହଞ୍ଚନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତାଙ୍କର ଏହି ଗସ୍ତ ଭାରତ ଏବଂ ଓମାନ ମଧ୍ୟରେ ରଣନୀତିକ ଭାଗିଦାରିତା ସମ୍ପର୍କକୁ ତ୍ୱରାନ୍ୱିତ କରିବ। ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଖଲିଫା ଶାହିନ୍ ଅଲ୍ ମାରର୍ ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ଶ୍ରୀ ମାରର୍ଙ୍କ ଗସ୍ତ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ରଣନୀତିକ ଭାଗିଦାରୀ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସନ୍ଥ ଗୁରୁ ରବିଦାସଙ୍କ 649ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ। ଶ୍ରୀ ମୋଦି ଆଦମପୁର ବିମାନ ବନ୍ଦର ପରିଦର୍ଶନ କରି ଏହାକୁ ଶ୍ରୀ ଗୁରୁ ରବିଦାସଜୀ ବିମାନ ବନ୍ଦର ନାମରେ ନୂତନ ନାମକରଣ କରିବେ। ଶ୍ରୀ ଗୁରୁ ରବିଦାସ ଜଣେ ସନ୍ଥ ସମାଜ ସଂସ୍କାରକ ଥିଲେ। ତାଙ୍କର ଶିକ୍ଷା, ସମାନତା ଏବଂ ଦୟା ମନୋଭାବ ଭାରତର ସାମାଜିକ ମୂଲ୍ୟବୋଧକୁ ପ୍ରୋହାହିତ କରୁଥିବାରୁ ତାଙ୍କ ସମ୍ମାନାର୍ଥେ ଆଦମପୁର ବିମାନ ବନ୍ଦର ଗୁରୁ ରବିଦାସଙ୍କ ନାମରେ ନାମକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଲୁଧିଆନାଠାରେ ହଲୱାଡ଼ା ବିମାନ ବନ୍ଦର ଟର୍ମିନାଲ୍ ବିଲ୍ଡିଂର ଉଦ୍ଘାଟନ କରିବେ। ଏହି ଟର୍ମିନାଲ୍ ହେଉଛି ରାଜ୍ୟର ନୂତନ ଗେଟ୍ୱେ ଭାବେ କାର୍ଯ୍ୟ କରିବ। ଏହା ମଧ୍ୟ ଭାରତୀୟ ଏୟାରପୋର୍ଟ ଷ୍ଟେସନର ଗୁରୁତ୍ୱପୂର୍ଣ୍ଣ ସ୍ଥଳୀ। ହାଲୱାଡ଼ା ବିମାନ ବନ୍ଦରରେ ବୃହତ୍ ଯୁଦ୍ଧ ବିମାନ ରହଣୀ ଏବଂ A320 ଭଳି ବଡ଼ ବଡ଼ ଯୁଦ୍ଧ ବିମାନ ଯାତାୟତ ପାଇଁ ରନ୍ୱେର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମସର ତାଲିକାରେ ଉତ୍ତରପ୍ରଦେଶର ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ ଗୁଜରାଟର କଚ୍ଛସ୍ଥିତ ଛାରିଧାନ ସ୍ଥାନ ପାଇଥିବାର ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଏହି ଜିଲ୍ଲାର ସ୍ଥାନୀୟ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଆଦ୍ର ଅଞ୍ଚଳର ସଂରକ୍ଷଣ ଦିଗରେ କାର୍ଯ୍ୟ କରିଥିବାରୁ ସେମାନଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଜୈବ ବିବିଧତା ଏବଂ ପରିବେଶ ସୁରକ୍ଷା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଏହା ସୂଚାଉଛି। ସୁରଜକୁଣ୍ଡଠାରେ ଆଜି 39ତମ ସୁରଜକୁଣ୍ଡ ଆନ୍ତର୍ଜାତୀୟ ଆତ୍ମନିର୍ଭରଶୀଳ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି। ମେଳାର ବିଷୟବସ୍ତୁ ରହିଛି ଲୋକାଲ୍ ଟୁ ଗ୍ଲୋବାଲ୍, ଆତ୍ମନିର୍ଭର ଭାରତ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏହି ମେଳାର ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଅଂଶଗ୍ରହଣ କରିଥିଲେ। 16 ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଶିଳ୍ପ ମହୋତ୍ସବ ଆସନ୍ତା ମାସ 15 ତାରିଖରେ ଉଦ୍ଯାପିତ ହେବ। ଚତୁର୍ଥ ଥର ପାଇଁ ଇଜିପ୍ଟ ଦେଶର ଭାଗିଦାରୀ ରାଷ୍ଟ୍ର ହୋଇପାରିଛି। ଏହି ମେଳାରେ ଉତ୍ତରପ୍ରଦେଶ ଏବଂ ମେଘାଳୟ ଆଦି ରାଜ୍ୟର ସମୃଦ୍ଧ ଐତିହ୍ୟ ଓ ଲୋକକଳା ପ୍ରଦର୍ଶିତ ହୋଇଛି। ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ବୁଣାକାର ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ୱାରା 1200ରୁ ଉର୍ଦ୍ଧ୍ୱ ଷ୍ଟଲ୍ ପଡ଼ିଛି।
प्रिय साथियों, मैं कांबेर नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबेर पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबेर नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समस्या समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना यही मेरा सुझाव है, अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ थोड़ी सी पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांग कर मेरे मोबाइल नंबर 7815070531 पर संपर्क करें, मैं आपको लाने का इंतजाम करूंगा। आपका राज्य कमिटी सदस्य नीतू।
ସମଗ୍ର ଦେଶରେ କୃଷକମାନଙ୍କୁ 25 କୋଟିରୁ ଉର୍ଦ୍ଧ୍ୱ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। 2015 ସରକାରଙ୍କ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରାଯାଇଥିଲା। ଗତବର୍ଷ ଜୁଲାଇ ସୁଦ୍ଧା ଏହି ଯୋଜନା ଅଧୀନରେ 93,000 ଉର୍ଦ୍ଧ୍ୱ କୃଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, 6,00,000ରୁ ଉର୍ଦ୍ଧ୍ୱ କ୍ଷେତ୍ର ପ୍ରଦର୍ଶନୀ ଏବଂ ବହୁ ସଂଖ୍ୟାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉର୍ବର ମୃତ୍ତିକା ପରିଚାଳନାରେ ସମତୁଲ ବଜାୟ ରଖିବା ଲାଗି ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରତି 2 ବର୍ଷରେ ଥରେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଉଛି। ଏହାଦ୍ୱାରା ଚାଷୀମାନେ ମୃତ୍ତିକାର ଉର୍ବରତାର ସ୍ଥିତି ଏବଂ ରସାୟନ ପରିସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରୁଛନ୍ତି, ଫଳରେ ସେମାନେ ଚାଷରେ ଉପଯୁକ୍ତ ରସାୟନ ସାର, ଜୈବ ସାର ଏବଂ ମୃତ୍ତିକାର ଉପଯୁକ୍ତ ଯତ୍ନ ନେଇପାରୁଛନ୍ତି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେଡ ନାନା ରାଜ୍ୟ କମିଟି ସଦସ୍ୟ କାମ୍ବେଡ ନିତୁ ବେହତମୃତ ନାଭ ସଂଘେ ମମତା ଅନୁପ ଆଲକେନେ ସୋଲ କାମ୍ବେଡ ସଂଘେ ପୋଲିସ ଆତ୍ମସମର୍ପିତ ମନା ମହାସଚିବ ତିନିଶ ଦୌଡ ହେବନା କାମ୍ବେଡ ନୁକସାନ ୟା ଆତ୍ମସମର୍ପିତ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶାତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପେରିସ୍ତ ଇଞ୍ଜେ ପୂର୍ବ ବ୍ୟୁରୋତେ ବ୍ୟାଖ୍ୟାଲ ଇଚ୍ଛୁର ମୂଲେ ನେଇତୋର ಅದೇನ್ ಕೇ ಸಭೆ ತೋರು ಸರೆಂಡರ್ ಕಿಯನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ್ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವೇತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕ್ಸಿ ಮಂಜಿ ಸಂಪರ್ಕ ಏನ ಮೈದೆ ನಾವ ಮೊಬೈಲ್ ನಂಬರು 7815070531 ಮಿಕುನ್ ತತನ ಮೈದೆ ತಯಾರ್ ಕಿತ್ತನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଯୋଗୁଁ ଆସନ୍ତା 5 ବର୍ଷ ମଧ୍ୟରେ ୟୁରୋପୀୟ ସଂଘକୁ ଭାରତର ରପ୍ତାନୀ ପରିମାଣ ଦ୍ୱିଗୁଣିତ ହେବ। ଶ୍ରୀ ଗୋଏଲ ଉଦ୍ୟୋଗପତି, ଷ୍ଟାର୍ଟଅପ୍, ବ୍ୟବସାୟୀ ଗୋଷ୍ଠୀଗୁଡ଼ିକୁ ଆନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ ପ୍ରତି ଅଧିକ କ୍ରିୟାଶୀଳ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ ବୁଝାମଣା ଦ୍ୱାରା ଦେଶ ବିଭିନ୍ନ ସ୍ତରରେ ଉପକୃତ ହୋଇଥାଏ ବୋଲି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ପୋଲିସ ମହାନିରୀକ୍ଷକ ଆଇଜିପି ପଦବୀ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ପି ଏବଂ ଉପ ପୋଲିସ ମହାନିରୀକ୍ଷକ ଡିଆଇଜି ପାହ୍ୟାର ଭାରତୀୟ ପୋଲିସ ସେବା କର୍ମଚାରୀଙ୍କ ପାଇଁ 2 ବର୍ଷ କେନ୍ଦ୍ରୀୟ ଅଭିଜ୍ଞତାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବମାନଙ୍କ ନିକଟକୁ ପତ୍ର ଲେଖାଯାଇଛି। 2011 ବ୍ୟାଚ୍ ପରଠାରୁ ଆଇପିଏସ୍ ଅଧିକାରୀଙ୍କ କ୍ଷେତ୍ରରେ ଏହି ନିୟମାବଳୀ କାର୍ଯ୍ୟ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ଲୋରିଡାଠାରେ ପ୍ରତିକୂଳ ପାଣିପାଗ କାରଣରୁ ଚନ୍ଦ୍ରକୁ ଉତ୍କ୍ଷେପଣ ହେବାକୁ ଥିବା ଦ୍ୱିତୀୟ ଆର୍ଟେମିସ୍ ଅଭିଯାନକୁ ନାସା ସ୍ଥଗିତ ରଖିଛି। ନାସା ପକ୍ଷରୁ ଫେବୃୟାରୀ 2 ତାରିଖରେ ଏହି ଅଭିଯାନର ପୂର୍ବାଭ୍ୟାସ କରାଯିବ, ଏହାପରେ ଉତ୍କ୍ଷେପଣର ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ କରାଯିବ। ଆର୍ଟେମିସ୍ 2 ହେଉଛି ଏକ 10 ଦିନିଆ ଅଭିଯାନ, ଏଥିରେ 4 ଜଣ ମହାକାଶଚାରୀ ଯାତ୍ରା କରି ଚନ୍ଦ୍ର ଚାରିପାଖରେ ଭ୍ରମଣ କରିବେ। ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କୌଣସି କାର୍ଯ୍ୟ ସମ୍ପୃକ୍ତି ନାହିଁ। ତାମିଲନାଡୁର ତିରୁଚିରାପଲ୍ଲୀଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 4 ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇ ତିରୁଚି ଜାତୀୟ ରାଜପଥରେ ପ୍ରାୟ ଭୋର 5 ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମହିଳାମାନେ ସମୟପୁର ମନ୍ଦିରକୁ ପଦଯାତ୍ରା କରି ଯାଉଥିବା ବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ତିରୁଅନନ୍ତପୁରମ୍ଠାରେ ଆଜି 5 ବିଶିଷ୍ଟ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7 ଆରମ୍ଭ ହେବ। ଚତୁର୍ଥ ଟି20 ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡଠାରୁ 50 ପରାସ୍ତ ହୋଇଥିଲା। ଏହି ସିରିଜ୍ରେ ଭାରତ 3-1 ଅଗ୍ରଣୀ ରହିଛି। ଲୋକସଭାରେ ଆସନ୍ତାକାଲି ଉପସ୍ଥାପିତ ହେବ 2026-27 କେନ୍ଦ୍ର ବଜେଟ୍। ଆଜି ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଦ୍ୱିତୀୟ ଭାରତ ଆରବ ଲିଗ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସନ୍ଥ ଗୁରୁ ରବିଦାସଙ୍କ ଜନ୍ମବାର୍ଷିକୀ ଅବସରରେ ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଗତ ଦଶନ୍ଧିରେ ଦେଶରେ କୃଷକଙ୍କୁ ବଣ୍ଟନ କରାଯାଇଛି 25 କୋଟିରୁ ଉର୍ଦ୍ଧ୍ୱ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ତିରୁଅନନ୍ତପୁରମ୍ଠାରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଟି20 କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍। ସମ୍ବାଦ ଶେଷ ହେଲା।